ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଦ୍ୱାଦଶୀ ତିଥିନ ରଥମାନଙ୍କେ ଆଜି ରାତି ମହାପ୍ରଭୁମାନଙ୍କର ଅଧରପଣା ନୀତି କରାଯିବା। ରଥ ଉପରେ ମହାପ୍ରଭୁମାନଙ୍କର ମଧ୍ୟାହ୍ନ ଧୂପ ନୀତି ସରିଲା ଉତ୍ରୁ ଅଧରପଣା ନୀତି କରାଯିବା। ଫି ରଥଟି ମହାପ୍ରଭୁମାନଙ୍କ ଲାଗି ତିନିଟା ଲେଖା ପଣା ଭୋଗ ତିଆରି ହେବା। ସର୍, କଦେଲ, ଖିର୍ସା, ଗୋଲମରିଚ, କର୍ପୁର ଆଉ ଜାଇଫୁଲ ବାଗି ଦରବଥି ସେବକମାନେ ଇ ପଣା ତିଆରି କରସନ୍। ମହାପ୍ରଭୁମାନଙ୍କର ଅଧର ଉଚ୍ଚାର ମାଟିର ହାଣ୍ଡି ପଣା ଭୋଗ ଲଗାଯାଇକରି ହାଣ୍ଡି ଭଗାଯାଇସି। କୁମ୍ଭାରମାନେ ନଅଟା ଅଧର ହାଣ୍ଡି ତିଆରି କରିକିରି ଫି ବଛର ଯୋଗାଇ ଦେସନ୍। ଅଧରପଣା ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଆଉ ବଡ଼ ଓଡ଼ିଆ ମଠ ତରଫୁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇ ପଣା ଭୋଗ ରଥ ପାର୍ଶ୍ୱ ଦେବାଦେବୀ ଅଶରୀର ଆଉ ଚଣ୍ଡିଚାମୁଣ୍ଡାଙ୍କର ଉଦ୍ଦେଶ୍ୟଟି ସମର୍ପଣ କରାଯାଇସି। ଇ ପଣା ପାଇକିରି ସେମାନେ ମୁକ୍ତି ପାଇସନ୍ ବୋଲି ବିଶ୍ୱାସ କରାଯାଇସି। ସେନ୍ତା ଆଜି ଶ୍ରୀମନ୍ଦିରନ ଗରୁଡ଼ ଶୟନ ନୀତି ବିଲ୍ କରାଯିବା। ଗରୁଡ଼ ସ୍ତମ୍ଭ ଆଗାଡ଼େ ଶୁଦ୍ଧ ସୁଆର ପୂଜା କରବାର ଉତ୍ରୁ ପୂଜା ସାମନ୍ତ ଗରୁଡ଼ଙ୍କର ମହାସ୍ନାନ ଆଉ ବାକି ନୀତି କରବେ। ଗଲାକାଲି ହରିଶୟନ ନୀତି ହୋଇଥିବାର ବେଳେ ମହାପ୍ରଭୁମାନଙ୍କର ପାଖେ ଶୟନ କରବାର ଲାଗି ଗରୁଡ଼ଙ୍କୁ ପ୍ରାର୍ଥନା କରାଯିବା। ଗଲାକାଲି ଭକ୍ତମାନଙ୍କର ଜବର ଭିଡ଼କେ ନଜରତେ ରଖିକରି ମହାପ୍ରଭୁମାନଙ୍କର ସୁନାବେଶକେ ଶ୍ରୀମନ୍ଦିର ପ୍ରଶାସନ ତରଫୁ ଆଉ ତିନି ଘଣ୍ଟା ଅତକା ବଢ଼ାଯାଇଥିଲା। ଭକ୍ତମାନେ ଡେରି ରାତି 2 ବଜେ ତକ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉପରବେଳା ଆଭାସୀ ଜରିଆ ବିକଶିତ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମଟି ସବୁ ରାଜ୍ୟ କେନ୍ଦ୍ରଶାସିତ ଇଲାକାର 400 ଜଣ ଯୁଆନ ପ୍ରତିଯୋଗୀ ପ୍ରତିନିଧିତ୍ୱ କରିକିରି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିବେ। ବିକଶିତ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗଲା ମାସ 4 ତାରିଖରୁ 30 ତାରିଖ ତକ ଲଦାଖ, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡର 74ଟା ଗାଁକେ ନେଇକରି ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଯୋଶୀ ଇତାର ଆଗନୁ ଖାଉଟି, ବ୍ୟାପାର, ଖାଦ୍ୟ ଆଉ ସାର୍ବଜନୀନ ବଣ୍ଟନ ଆଉ ନୂଆ ଆଉ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱଟି ଅଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକେ ଗ୍ରହଣ କଲା ଉତ୍ରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲି ସକାଳର 8 ବଜେନୁ ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱର ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜିକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର ଓ ନିଜର ଅଭିଯୋଗପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇ ପାରିବେ। ଆଜି ହେଉଛି କାର୍ଗିଲ୍ ବିଜୟ ଦିବସ। 1999 ବେଲ୍କେ ଭାରତ ପାକିସ୍ତାନ ସୀମାନ 60 ଦିନ ତକ ଚାଲିଥିବା ଯୁଦ୍ଧ ଅପରେସନ୍ ବିଜୟଥି ଜିତିକରି ଭାରତୀୟ ସେନାବାହିନୀ ଆଜିର ଦିନେ ଦେଶ ଲାଗି ଗର୍ବ ଆଉ ଗୌରବ ଆଣିଥିଲେ। ଜମ୍ମୁ କାଶ୍ମୀରର କାର୍ଗିଲ୍ ସେକ୍ଟରନ ଭାରତୀୟ ସୈନିକମାନଙ୍କର ବୀରତା ଆର୍ ଦେଶର ସୁରକ୍ଷା ଲାଗି ଜୀବନ ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି ଫି ବଛର ଜୁଲାଇ 26 ତାରିଖ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲ୍ ବିଜୟ ଦିବସ ଅବସରରେ ଆଜି ସାରା ଦେଶରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇକରି ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳନ ବର୍ଷା ପାଣି ସଂରକ୍ଷଣ, ବନ୍ଦ କଣ୍ଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଉଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ତମିଆ ପଞ୍ଚାୟତନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ 130 କୋଟି ଟଙ୍କା ଖର୍ଚ୍ଚ ତିଆରି ମିନି ଷ୍ଟାଡିୟମର ଉଦ୍ଘାଟନ କରିଛନ୍। ଶ୍ରୀ ସିଂହଦେଓ କହିଛନ୍ ଏହି ପଦକ୍ଷେପ ସ୍ଥାନୀୟ ଯୁଆନ ପିଢ଼ିମାନଙ୍କ ଭିତରେ ଖେଲ ମନୋଭାବ ଆଉ ସୁସ୍ଥ ଜୀବନଶୈଳୀକେ ପ୍ରୋତ୍ସାହନ ଦେବା, ଆଇବା ପିଢ଼ିକେ ନୂଆ ଲକ୍ଷ୍ୟ ସ୍ଥିର କରବାର ଲାଗି ବି ଏଟା ପ୍ରେରଣା ଯୋଗାବା। ଇତାର ଉତ୍ରୁ ଉପମୁଖ୍ୟମନ୍ତ୍ରୀ ଭଇଁସାଠାନେ ଆଉ ଗୋଟେ ନୂଆ ଷ୍ଟାଡିୟମର ଉଦ୍ଘାଟନ କରିଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ଆଜି ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛି। ଏତାର ପ୍ରଭାବତି ରାଜ୍ୟ ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ଜବରନୁ ଅତି ଜବର ବର୍ଷା ହେବ ବୋଲି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 10ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ବଜେ ତକ 612.56 ଫୁଟ ରହିଥିଲା। ଏହି ସମୟତି ଜଳଭଣ୍ଡାରନୁ 12ଟା ଗେଟ୍ ଦେଇକରି ଫି ସେକେଣ୍ଡଟି 1,09,229 ଘନଫୁଟ ପାଇଁ ଛଡ଼ା ଯାଉଥିବା ବେଳେ 1,57,070 ଘନଫୁଟ ପାଇଁ ଜଳଭଣ୍ଡାରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।